ପ୍ରଥମ ବଂଶାବଳୀ ଅଧ୍ୟାୟ ଏକ ଆଦମ ସେଥ ଇନୋସ କଇନାନ ମହଲଲେଲ ଜେରଦ ହନକ ମଥୁସେଲ ଲେମକ ନୋହ ସେମ ହାମ ଓ ଜେଫତ୍ ଜେଫତ୍ର ସନ୍ତାନ ଗୋମର ଓ ମାଗଗ ଓ ମାଦୟ ଓ ଜବନ ଓ ତୁବଲ ଓ ମେସକ ଓ ତିରସ ପୁଣି ଗୋମରର ସନ୍ତାନ ଅସ୍କିନସ ଓ ଦିଫତ୍ ଓ ତୋଗର୍ମ ଆଉ ଜବନର ସନ୍ତାନ ଇଲିସା ଓ ତର୍ସିସ୍ ଓ କିତିମ୍ ଓ ରୋଦାନିମ୍ ହାମର ସନ୍ତାନ କୁସ୍ ଓ ମିସର ପୁଟ୍ ଓ କିଣାନ ପୁଣି କୁସ୍ର ସନ୍ତାନ ସବା ଓ ହବିଲା ଓ ସପ୍ତା ଓ ରୟମା ଓ ସପ୍ତକା ରୟମାର ସନ୍ତାନ ଶିବା ଓ ଦଦାନ ଆଉ କୁସ୍ ନିମ୍ରୋଦକୁ ଜାତ କଲା ସେ ପୃଥିବୀରେ ପରାକ୍ରମୀ ହେବାକୁ ଲାଗିଲା ମିସର ଲୁଦିୟ ଓ ଅନାମିୟ ଓ ଲହାବିୟ ଓ ନପ୍ତୁହିୟ ଓ ପଥ୍ରସିୟ ଓ ପଲେଷ୍ଟିୟମାନଙ୍କ ଆଦି ପୁରୁଷ କସ୍ଲୁହିୟ ଓ କପ୍ତରୀୟ ଏମାନଙ୍କୁ ଜାତ କଲା ପୁଣି କିଣାନ ଆପଣା ପ୍ରଥମ ଜାତ ସିଦୋନକୁ ତହୁ ହେତକୁ ଜାତ କଲା ପୁଣି ଜିବୁସିୟ ଓ ଇମୋରିୟ ଓ ଗର୍ଗାସିୟ ଓ ହିବିୟ ଓ ଅର୍କିୟ ଓ ସିନିୟ ଓ ଅର୍ବଦୀୟ ଓ ସମାରିୟ ଓ ହମାତୀୟମାନଙ୍କୁ ଜାତ କଲା ସେମର ସନ୍ତାନଗଣ ଏଲମ୍ ଓ ଅସୁର ଓ ଅର୍ଫକ୍ସଦ ଓ ଲୁଦ୍ ଓ ଅରାମ ଓ ଉସ୍ ଓ ହୁଲ୍ ଓ ଗେଥର ଓ ମେସକ୍ ପୁଣି ଅର୍ଫକ୍ସଦ ସେଲହକୁ ଜାତ କଲା ଓ ସେଲହ ଏବରକୁ ଜାତ କଲା ପୁଣି ଏବରର ଦୁଇ ପୁତ୍ର ଜାତ ହେଲେ ଏକର ନାମ ପେଲଗ୍ କାରଣ ତାହାର ସମୟରେ ପୃଥିବୀ ବିଭକ୍ତ ହେଲା ଓ ତାହାର ଭ୍ରାତର ନାମ ଜକ୍ତନ୍ ପୁଣି ଜକ୍ତନ୍ ଅଲ୍ମୋଦୋଦ୍ ଓ ସେଲଫ୍ ଓ ହତ୍ସର୍ମାବତ୍ ଓ ଜେରହ ଓ ହଦୋରାମ ଓ ଉସଲ ଓ ଦିକ୍ଲା ଓ ଓବୋଲ ଓ ଅବିମାଏଲ ଓ ସିବା ଓ ଓଫିର ଓ ହବିଲା ଓ ଜୋବବ୍କୁ ଜାତ କଲା ଏମାନେ ଜକ୍ତନ୍ର ସନ୍ତାନ ସେମ ଅର୍ଫକ୍ସଦ ସେଲହ ଏବର ପେଲଗ ରିୟ ସରୁଗ ନାହୋର ତେରହ ଅବ୍ରାମ ଅର୍ଥାତ୍ ଅବ୍ରାହମ୍ ଅବ୍ରାହମ୍ଙ୍କର ପୁତ୍ର ଇସହାକ ଓ ଇସ୍ମାଏଲ ଏମାନଙ୍କର ବଂଶାବଳୀ ଏହି ଇସ୍ମାଏଲର ପ୍ରଥମ ଜାତ ନବାୟତ୍ ତହିଉତାରେ କେଦାର ଓ ଅଦବେଲ ଓ ମିପ୍ସମ୍ ମିସ୍ମ ଓ ଦୁମା ମସା ହଦଦ୍ ଓ ତେମା ଜିଟୁର ନାଫିସ୍ ଓ କେଦମା ଏମାନେ ଇସ୍ମାଏଲର ସନ୍ତାନ ଅବ୍ରାହମ୍ଙ୍କର ଉପପତ୍ନୀ କଟୁରାର ସନ୍ତାନଗଣ ଏହି ସେ ସିମ୍ରନ୍ ଓ ଜକ୍ସନ୍ ଓ ମଦାନ ଓ ମିଦିୟନ୍ ଓ ଜିସ୍ବକ୍ ଓ ସୁହକୁ ଜାତ କଲା ଆଉ ଜକ୍ସନ୍ର ସନ୍ତାନ ଶିବା ଓ ଦଦାନ ଆଉ ମିଦିୟନ୍ର ସନ୍ତାନ ଐଫା ଓ ଏଫର୍ ଓ ହନକ ଓ ଅବିଦ୍ ଓ ଇଲଦାୟା ଏ ସମସ୍ତେ କଟୁରାର ସନ୍ତାନ ପୁଣି ଅବ୍ରାହମ୍ ଇସହାକକୁ ଜାତ କଲେ ସେହି ଇସହାକର ପୁତ୍ର ଏସୌ ଓ ଇସ୍ରାଏଲ ଏସୌର ସନ୍ତାନ ଇଲିଫସ୍ ରୁଏଲ ଓ ଜିଅସ୍ ଓ ଜାଲମ୍ ଓ କୋରୋହ ଇଲିଫସ୍ର ପୁତ୍ର ତୈମନ୍ ଓ ଓମାର ସଫି ଓ ଗୈତମ୍ କନସ୍ ଓ ତିମ୍ନ ଓ ଅମାଲେକ୍ ରୁଏଲର ସନ୍ତାନ ନହତ୍ ସେରହ ସମ ଓ ମିସା ଆଉ ସେଇରର ସନ୍ତାନ ଲୋଟନ୍ ଓ ସୋବୋଲ ଓ ସିବିଓନ୍ ଓ ଅନା ଓ ଦିସୋନ୍ ଓ ଏତସର୍ ଓ ଦିସନ୍ ଲୋଟନ୍ର ସନ୍ତାନ ହୋରି ଓ ହୋମମ୍ ଓ ତିମ୍ନା ଲୋଟନ୍ର ଭଗିନୀ ଥିଲା ସୋବଲର ସନ୍ତାନ ଅଲିୟନ୍ ଓ ମାନହତ୍ ଓ ଏବଲ୍ ସଫି ଓ ଓନମ୍ ଆଉ ସିବିଓନ୍ର ପୁତ୍ର ଅୟା ଓ ଅନା ଅନାର ପୁତ୍ର ଦିସୋନ୍ ଆଉ ଦିସୋନ୍ର ପୁତ୍ର ହମ୍ରଣ ଓ ଇସବନ୍ ଓ ଜତ୍ରିନ୍ ଓ କରାଣ ଏତସରର ପୁତ୍ର ବିଲହନ୍ ଓ ସାବନ୍ ଜାକନ୍ ଦିସନ୍ର ପୁତ୍ର ଉସ୍ ଓ ଅରାଣ ଇସ୍ରାଏଲ ସନ୍ତାନଗଣ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହିସବୁ ରାଜା ଇଦମ୍ ଦେଶରେ ରାଜତ୍ୱ କରିଥିଲେ ବିଓରର ପୁତ୍ର ବେଲା ତାଙ୍କର ନଗରର ନାମ ଦିନ୍ହାବା ଆଉ ବେଲା ମଲେ ତେଣୁ ବସ୍ରା ନିବାସୀ ସେରହର ପୁତ୍ର ଜୋବବ୍ ତାଙ୍କର ପଦରେ ରାଜ୍ୟ କଲେ ଆଉ ଜୋବବ୍ ମରନ୍ତେ ତୈମନ୍ ଦେଶୀୟ ହୁସମ୍ ତାଙ୍କର ପଦରେ ରାଜ୍ୟ କଲେ ପୁଣି ହୁସମ୍ ମଲାଉତାରେ ବଦଦ୍ର ପୁତ୍ର ଯେଉଁ ହଦଦ୍ ମୋୟାବ ପଦରେ ମିଦିୟନକୁ ପରାସ୍ତ କରିଥିଲେ ସେ ତାଙ୍କ ପଦରେ ରାଜ୍ୟ କଲେ। ତାଙ୍କର ନଗରର ନାମ ଅବିତ ଥିଲା। ଆଉ ହଦଦ ମରନ୍ତେ ମସ୍ରେକା ନିବାସୀ ସମ୍ଲ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସମ୍ଲ ମରନ୍ତେ ଫରାତ ନଦୀ ନିକଟସ୍ଥ ରହବତ ନିବାସୀ ସୌଲ ତାଙ୍କର ପଦରେ ରାଜ୍ୟ କଲେ। ପୁଣି ସୌଲ ମଲା ଉତାରେ ଅକବରର ପୁତ୍ର ବାଲ ହାନନ ତାଙ୍କର ପଦରେ ରାଜ୍ୟ କଲେ। ଆଉ ବାଲ ହାନନ ମରନ୍ତେ ହଦତ ତାଙ୍କର ପଦରେ ରାଜ୍ୟ କଲେ। ତାଙ୍କର ନଗରର ନାମ ପାଇ ଓ ତାଙ୍କର ଭାର୍ଯ୍ୟାଙ୍କ ନାମ ମହେଟବେଲ। ସେ ମେସାହବର ପୌତ୍ରୀ ମଟ୍ରେଦର କନ୍ୟା ଥିଲେ। ଅନନ୍ତର ହଦଦ ମଲେ। ଏମାନେ ଇଦମର ରାଜା ଥିଲେ, ଯଥା ରାଜା ତିମ୍ନ, ରାଜା ଅଲିଆ, ରାଜା ଜିଥେତ, ରାଜା ଅହଲିବାମା, ରାଜା ଏଲା, ରାଜା ପିନୋନ, ରାଜା କନସ, ରାଜା ତୈମନ, ରାଜା ମିପସର, ରାଜା ମଗଦିଏଲ, ରାଜା ଇରମ। ଏମାନେ ଇଦମର ରାଜା ଥିଲେ।